ଓମ ଶାନ୍ତି। 11 ଫେବୃଆରୀ 2025 ମସିହାର ଅନମୋଲ ମହାବାକ୍ୟ। ମିଠେ ବଚ୍ଚେ, ତୁମକୁ ଭଗବାନ ପାଠ ପଢାଉଛନ୍ତି। ତୁମ ପାଖରେ ଜ୍ଞାନ ରୂପକ ରତ୍ନ ରହିଛି। ତୁମକୁ ଏହି ଜ୍ଞାନ ରତ୍ନର ବ୍ୟବସାୟ କରିବାକୁ ହେବ। ତୁମେମାନେ ଏଠାରେ ଜ୍ଞାନ ଶିଖୁଛ, ଭକ୍ତି ନୁହେଁ। ପ୍ରଶ୍ନ, ମନୁଷ୍ୟ ଡ୍ରାମାର କେଉଁ ଆଶ୍ଚର୍ଯ୍ୟଜନକ ନିର୍ଦ୍ଧାର୍ଯ୍ୟକୁ ଭଗବାନଙ୍କର ଲୀଳା ମନେ କରି ତାଙ୍କର ମହିମା କରିଥାନ୍ତି? ଉତ୍ତର, ଯିଏ ଯେଉଁ ଦେବୀ ଦେବତାଙ୍କ ପ୍ରତି ଭାବନା ରଖିଥାନ୍ତି, ଅର୍ଥାତ୍ ନିଷ୍ଠାପୂର୍ବକ ଭକ୍ତି କରିଥାନ୍ତି, ତାଙ୍କୁ ସେହି ଦେବୀ ବା ଦେବତାଙ୍କର ସାକ୍ଷାତକାର ହୋଇଥାଏ। ତେଣୁ ସେମାନେ ଭାବନ୍ତି, ଭଗବାନ ହିଁ ମୋତେ ସାକ୍ଷାତକାର କରାଇଲେ। କିନ୍ତୁ ଏସବୁ କିଛି ଡ୍ରାମା ଅନୁସାରେ ହିଁ ହୋଇଥାଏ। ଏହିଭଳି ଗୋଟିଏ ପଟେ ଭଗବାନଙ୍କର ମହିମା କରୁଛନ୍ତି, ଅନ୍ୟ ପଟେ ସର୍ବବ୍ୟାପୀ କହି ଗ୍ଲାନି ମଧ୍ୟ କରିଦେଉଛନ୍ତି। ଓମ୍ ଶାନ୍ତି। ଭଗବାନ ବାଦ ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ମନୁଷ୍ୟକୁ ଅଥବା ଦେବତାଙ୍କୁ ଭଗବାନ କୁହାଯିବ ନାହିଁ। ଗାୟନ ମଧ୍ୟ କରୁଛନ୍ତି, ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ, ଶଙ୍କର ଦେବତାୟ ନମଃ, ପୁଣି କୁହାଯାଏ ଶିବ ପରମାତ୍ମାୟ ନମଃ। ଏ କଥା ମଧ୍ୟ ତୁମେ ଜାଣିଛ ଯେ ଶିବଙ୍କର ନିଜର ଶରୀର ନାହିଁ, ବ୍ରହ୍ମ ଲୋକରେ ଶିବ ବାବା ଏବଂ ଆତ୍ମାରୂପୀ ଶାଳଗ୍ରାମ ରହିଥାନ୍ତି। ପିଲାମାନେ ଜାଣିଛନ୍ତି ଯେ ଏବେ ଆମ ଆତ୍ମାମାନଙ୍କୁ ବାବା ପାଠ ପଢାଉଛନ୍ତି। ଆଉ ଯେଉଁ ସବୁ ସତ୍ସଙ୍ଗ ଅଛି, ବାସ୍ତବରେ ତାହା କୌଣସି ସତର ସଙ୍ଗ ନୁହେଁ। ବାବା କହୁଛନ୍ତି ତାହା ତ ମାୟାର ସଙ୍ଗ ଅଟେ। ସେଠାରେ ଏପରି କେହି ଭାବିବେ ନାହିଁ ଯେ ଆମକୁ ଭଗବାନ ପାଠ ପଢାଉଛନ୍ତି। ଯଦି ଗୀତା ଶୁଣିବେ ତେବେ କୃଷ୍ଣ ଭଗବାନ ବାଚ ବୋଲି ଭାବିବେ। ଦିନକୁ ଦିନ ଗୀତାର ପାଠ କରିବାର ଅଭ୍ୟାସ କମ ହୋଇଯାଉଛି, କାହିଁକି ନା ନିଜର ଧର୍ମକୁ ହିଁ ଜାଣିନାହାନ୍ତି। କୃଷ୍ଣଙ୍କ ସହିତ ତ ସମସ୍ତଙ୍କର ସ୍ନେହ ରହିଛି, କୃଷ୍ଣଙ୍କୁ ହିଁ ଝୁଲାରେ ଝୁଲାଇଥାନ୍ତି। ଏବେ ତୁମେମାନେ ଭାବୁଛ ଆମେ କାହାକୁ ଝୁଲାଇବୁ? ପିଲାମାନଙ୍କୁ ଝୁଲା ଯାଇଥାଏ, ବାପାଙ୍କୁ ତ ଝୁଲା ଯାଇପାରିବ ନାହିଁ। ତୁମେ କଣ ଶିବ ବାବାଙ୍କୁ ଝୁଲାଇବ? ସେ ତ ବାଳକ ହେଉନାହାନ୍ତି, ପୁନର୍ଜନ୍ମରେ ମଧ୍ୟ ଆସୁନାହାନ୍ତି, ସେ ତ ବିନ୍ଦୁ ଅଟନ୍ତି, ତାଙ୍କୁ କଣ ଝୁଲାଇବ? ଅନେକଙ୍କୁ କୃଷ୍ଣଙ୍କର ସାକ୍ଷାତକାର ହୋଇଥାଏ, କୃଷ୍ଣଙ୍କ ମୁଖରେ ତ ସାରା ବିଶ୍ୱ ଅଛି, କାହିଁକି ନା ସେ ବିଶ୍ୱର ମାଲିକ ହେଉଛନ୍ତି। ତେଣୁ ମୁଖରେ ବିଶ୍ୱ ରୂପକ ଲହୁଣୀ ରହିଛି। ଯେଉଁମାନେ ପରସ୍ପର ସହିତ ଲଢେଇ କରୁଛନ୍ତି, ତାହା ମଧ୍ୟ ସୃଷ୍ଟି ରୂପୀ ଲହୁଣୀ ନିମନ୍ତେ ହିଁ ଲଢୁଛନ୍ତି। ଭାବୁଛନ୍ତି ଆମେ ବିଜୟ ପ୍ରାପ୍ତ କରିବୁ। କୃଷ୍ଣଙ୍କ ମୁଖରେ ଲହୁଣୀ ରୂପୀ ଗୋଲକ ଦର୍ଶାଇଥାନ୍ତି। ଏହିପରି ଅନେକ ପ୍ରକାରର ସାକ୍ଷାତକାର ହୋଇଥାଏ, କିନ୍ତୁ ଅର୍ଥ କିଛି ହେଲେ ବୁଝନ୍ତି ନାହିଁ। ଏଠାରେ ତୁମକୁ ସାକ୍ଷାତକାରର ଅର୍ଥ ବୁଝାଯାଉଛି। ମନୁଷ୍ୟ ଭାବୁଛନ୍ତି ଆମକୁ ଭଗବାନ ସାକ୍ଷାତକାର କରାଉଛନ୍ତି। ଏ କଥା ମଧ୍ୟ ବାବା ବୁଝାଉଛନ୍ତି, ଯାହାଙ୍କୁ ମନେ ପକାଉଛନ୍ତି ଧରିନିଅ ଏହି କୃଷ୍ଣଙ୍କର ନବଦ୍ଧା ଭକ୍ତି କରୁଛନ୍ତି, ତେବେ ଅଳ୍ପ କାଳ ପାଇଁ ତାଙ୍କର ମନୋକାମନା ପୂର୍ଣ୍ଣ ହୋଇଥାଏ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଏପରି କୁହାଯିବ ନାହିଁ ଯେ ଭଗବାନ ସାକ୍ଷାତକାର କରାଇଲେ। ଯିଏ ଯେଉଁ ଭାବନାରେ ଯାହାର ପୂଜା କରିଥାନ୍ତି, ତାଙ୍କୁ ତାଙ୍କର ହିଁ ସାକ୍ଷାତକାର ହୋଇଥାଏ। ଏ କଥା ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଏହା ତ ଭଗବାନଙ୍କର କରୁଣା ଅଟେ ଯେ ସେ ଭକ୍ତମାନଙ୍କର ଖୁସି ପାଇଁ ସାକ୍ଷାତକାର କରାଉଛନ୍ତି। ଗୋଟିଏ ପଟେ ଏତେ ପ୍ରଶଂସା ମଧ୍ୟ କରୁଛନ୍ତି, ଅନ୍ୟ ପଟେ ପୁଣି କହିଦେଉଛନ୍ତି ଗୋଡ଼ି ମାଟିରେ ମଧ୍ୟ ଭଗବାନ ଅଛନ୍ତି। କେତେ ଅନ୍ଧଶ୍ରଦ୍ଧାର ସହିତ ଭକ୍ତି କରୁଛନ୍ତି, ଭାବୁଛନ୍ତି ବାସ୍ କୃଷ୍ଣଙ୍କର ସାକ୍ଷାତକାର ହେଲା, କୃଷ୍ଣପୁରୀକୁ ଆମେ ନିଶ୍ଚୟ ଯିବୁ। କିନ୍ତୁ କୃଷ୍ଣପୁରୀ ଆସିବ କେଉଁଠୁ? ଏହିସବୁ ରହସ୍ୟ ବାବା ତୁମ ପିଲାମାନଙ୍କୁ ଏବେ ବୁଝାଉଛନ୍ତି। ଏବେ କୃଷ୍ଣପୁରୀର ସ୍ଥାପନା ହେଉଛି, ଏହା ହେଉଛି କଂସପୁରୀ। କଂସ ଅକାଶର, ବକାଶର, କୁମ୍ଭକର୍ଣ୍ଣ, ରାବଣ ଏସବୁ ଅସୁରମାନଙ୍କର ନାମ ଅଟେ। ଶାସ୍ତ୍ରରେ କଣ କଣ ସବୁ ବସି ଲେଖି ଦେଇଛନ୍ତି, ଏ କଥା ମଧ୍ୟ ବୁଝାଇବାକୁ ହେବ ଯେ ଗୁରୁ ଦୁଇ ପ୍ରକାରର ଅଟନ୍ତି। ପ୍ରଥମତଃ ଭକ୍ତି ମାର୍ଗର ଗୁରୁ, ସେ ଭକ୍ତି ହିଁ ଶିଖାଇଥାନ୍ତି। ଏହି ବାବା ତ ଜ୍ଞାନର ସାଗର ଅଟନ୍ତି, ଏହାଙ୍କୁ ସଦ୍ଗୁରୁ କୁହାଯାଉଛି। ଇଏ କେବେ ହେଲେ ଭକ୍ତି ଶିଖାଉ ନାହାନ୍ତି, ଜ୍ଞାନ ହିଁ ଶିଖାଉଛନ୍ତି। ମନୁଷ୍ୟ ତ ଭକ୍ତି କରି କେତେ ଖୁସି ହେଉଛନ୍ତି, ଝାଞ୍ଜ ବଜାଉଛନ୍ତି। ବନାରସରେ ତୁମେ ଦେଖିବ ସବୁ ଦେବତା ମାନଙ୍କର ମନ୍ଦିର ତିଆରି କରିଦେଇଛନ୍ତି। ଏସବୁ ହେଉଛି ଭକ୍ତି ମାର୍ଗର ଦୋକାନଦାରୀ, ଭକ୍ତିର ଧନ୍ଦା। ତୁମ ପିଲାମାନଙ୍କର ଧନ୍ଦା ହେଲା ଜ୍ଞାନ ରତ୍ନର, ଏହାକୁ ହିଁ ବ୍ୟାପାର ବୋଲି କୁହାଯାଏ। ବାବା ମଧ୍ୟ ରତ୍ନର ବ୍ୟାପାରୀ ଅଟନ୍ତି। ତୁମେମାନେ ଜାଣିଛ ଏହା କେଉଁ ପ୍ରକାରର ରତ୍ନ? ଏହି କଥାକୁ ସେହିମାନେ ବୁଝିପାରିବେ ଯିଏ କଳ୍ପ ପୂର୍ବରୁ ବୁଝିଥିବେ, ଅନ୍ୟମାନେ ଏ କଥାକୁ ବୁଝିପାରିବେ ନାହିଁ। ଦୁନିଆରେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ଅଛନ୍ତି ସେମାନେ ପଛରେ ଆସି ବୁଝିବେ। ଏ ଧର୍ମରୁ ଅନ୍ୟ ଧର୍ମକୁ ଅନେକ ପରିବର୍ତ୍ତିତ ମଧ୍ୟ ହୋଇଛନ୍ତି ନା। ରାଜା ଜନକଙ୍କର ଏକ କାହାଣୀ ଶୁଣାଇଥାନ୍ତି, ଜନକ ପୁଣି ଅନୁଜନକ ହେଲେ। ଯେପରି କାହାର ନାମ କୃଷ୍ଣ ଅଟେ ତେବେ କହିଥାନ୍ତି ତୁମେ ଦୈବୀ ଅନୁଦୈବୀ କୃଷ୍ଣ ହେବ। କେଉଁଠି ସେହି ସର୍ବଗୁଣ ସମ୍ପନ୍ନ କୃଷ୍ଣ, କେଉଁଠି ଇଏ କାହାର ନାମ ଲକ୍ଷ୍ମୀ ହୋଇଥାଏ? କିନ୍ତୁ ସେ ଏହି ଲକ୍ଷ୍ମୀ ନାରାୟଣଙ୍କ ଆଗରେ ଯାଇ ତାଙ୍କର ମହିମା ଗାନ କରିଥାନ୍ତି। ଏମାନେ ବୁଝିପାରୁନାହାନ୍ତି ଯେ ତାଙ୍କ ଏବଂ ଆମ ମଧ୍ୟରେ ଫରକ କଣ ଅଛି। ଏବେ ତୁମ ପିଲାମାନଙ୍କୁ ଜ୍ଞାନ ମିଳୁଛି ଏହି ସୃଷ୍ଟିଚକ୍ର କିପରି ଘୁରୁଛି। ତୁମେ ହିଁ 84 ଜନ୍ମ ନେବ, ଏହି ଚକ୍ର ଅନେକ ଥର ଘୁରି ସାରିଛି, ଚକ୍ର କେବେ ବନ୍ଦ ହୋଇପାରିବ ନାହିଁ। ତୁମେ ଏହି ନାଟକର ଅଭିନେତା ଅଟ। ମନୁଷ୍ୟମାନେ ଏତିକି ନିଶ୍ଚିତ ବୁଝୁଛନ୍ତି ଯେ ଆମେ ଏହି ନାଟକରେ ଅଭିନୟ କରିବାକୁ ଆସିଛୁ, ବାକି ଡ୍ରାମାର ଆଦି ମଧ୍ୟ ଅନ୍ତକୁ ଜାଣିନାହାନ୍ତି। ତୁମେ ପିଲାମାନେ ଜାଣିଛ ଆମ ଆତ୍ମାମାନଙ୍କର ରହିବାର ସ୍ଥାନ ଉର୍ଦ୍ଧରୁ ଉର୍ଦ୍ଧରେ ଅଟେ, ସେଠାରେ ସୂର୍ଯ୍ୟ ଚନ୍ଦ୍ରଙ୍କର ମଧ୍ୟ ଆଲୋକ ନଥାଏ। ପ୍ରାୟତଃ ସାଧାରଣ ଗରିବ ପିଲାମାନେ ଏତେ କଥା ବୁଝିଥାନ୍ତି, କାହିଁକି ନା ଭାରତ ହିଁ ସବୁଠାରୁ ସାହୁକାର ଥିଲା, ଏବେ ଭାରତ ହିଁ ସବୁଠାରୁ ଗରିବ ହୋଇଯାଇଛି। ସମସ୍ତ ଖେଳ ଭାରତ ଉପରେ ଆଧାରିତ, ଭାରତ ସଦୃଶ ପବିତ୍ର ଅନ୍ୟ କୌଣସି ଖଣ୍ଡ ନାହିଁ। ପବିତ୍ର ଦୁନିଆରେ ପବିତ୍ର ଖଣ୍ଡ ରହିଥାଏ, ଅନ୍ୟ କୌଣସି ଖଣ୍ଡ ସେଠାରେ ରହିବ ନାହିଁ। ବାବା ବୁଝାଉଛନ୍ତି ଏହି ସାରା ଦୁନିଆ ଏକ ବେହଦର ଦ୍ୱୀପପୁଞ୍ଜ ଅଟେ। ଯେପରି ଲଙ୍କା ଟାପୁ ରହିଛି, ଦେଖାନ୍ତି ଯେ ରାବଣ ଲଙ୍କାରେ ରହୁଥିଲା, ଏବେ ତୁମେ ବୁଝୁଛ ଯେ ରାବଣର ରାଜ୍ୟ ସାରା ବେହଦର ସୃଷ୍ଟି ରୂପୀ ଲଙ୍କା ଉପରେ ରହିଛି। ଏ ସାରା ସୃଷ୍ଟି ସମୁଦ୍ର ମଧ୍ୟରେ ଅବସ୍ଥିତ। ତେଣୁ ଏହା ଟାପୁ ଅଟେ। ଏହି ଟାପୁରେ ରାବଣର ରାଜ୍ୟ ଚାଲିଛି। ସବୁ ସୀତା ମାନେ ରାବଣର ଜେଲରେ ଅଛନ୍ତି। ସେମାନେ ତ ହଦର କଥା ସବୁ ଲେଖିଛନ୍ତି। ଏସବୁ କଥା ବେହଦର ଅଟେ। ଏହା ବେହଦର ନାଟକ ଅଟେ। ବେହଦର ନାଟକରୁ ହିଁ ପୁଣି ଛୋଟ ଛୋଟ ନାଟକ ଲେଖିଛନ୍ତି। ଏହି ସିନେମା ଆଦି ସବୁ ଏବେ ତିଆରି ହୋଇଛି। ତେଣୁ ବାବାଙ୍କୁ ମଧ୍ୟ ବୁଝାଇବାରେ ସହଜ ହେଉଛି। ବେହଦର ସାରା ଡ୍ରାମା ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି। ବ୍ରହ୍ମଲୋକ ସୂକ୍ଷ୍ମଲୋକ ଆଉ କାହା ବୁଦ୍ଧିରେ ଆସିବ ନାହିଁ। ତୁମେ ମାନେ ଜାଣିଛ ଆମେ ଆତ୍ମା ମାନେ ବ୍ରହ୍ମଲୋକ ନିବାସୀ ଅଟୁ। ଦେବତା ମାନେ ସୂକ୍ଷ୍ମଲୋକ ନିବାସୀ ଅଟନ୍ତି। ତାଙ୍କୁ ଫରିସ୍ତା ବୋଲି ମଧ୍ୟ କହୁଛନ୍ତି। ସେଠାରେ ହାଡ଼ ମାଂସର ଶରୀର ନଥାଏ। ଏହି ସୂକ୍ଷ୍ମଲୋକର ପାର୍ଟ ମଧ୍ୟ ଅଳ୍ପ ସମୟ ପାଇଁ ରହିଛି। ଏବେ ତୁମେ ମାନେ ବୁଦ୍ଧି ଦ୍ଵାରା ଯାତ୍ରା କରୁଛ। ଭବିଷ୍ୟତରେ ଏହି ଯାତ୍ରା ରହିବ ନାହିଁ। ତୁମେ ଆତ୍ମା ମାନେ ଯେତେବେଳେ ସୂକ୍ଷ୍ମଲୋକରୁ ଆସୁଛ ସେତେବେଳେ ଭାୟା ସୂକ୍ଷ୍ମଲୋକ ଦେଇ ଆସୁନାହଁ, ସିଧା ସଳଖ ଆସୁଛ। କିନ୍ତୁ ଏବେ ଭାୟା ସୂକ୍ଷ୍ମଲୋକ ଦେଇ ଯାଉଛ। ଏବେ ସୂକ୍ଷ୍ମଲୋକର ପାଠ ଚାଲିଛି। ଏହିସବୁ ରହସ୍ୟ ପିଲାମାନଙ୍କୁ ବୁଝାଉଛନ୍ତି। ବାବା ଜାଣିଛନ୍ତି ଯେ ମୁଁ ଆତ୍ମାମାନଙ୍କୁ ବୁଝାଉଛି। ସାଧୁ ସନ୍ଥ ଆଦି କେହି ମଧ୍ୟ ଏହି କଥାକୁ ଜାଣିନାହାନ୍ତି। ସେମାନେ କେବେ ହେଲେ ଏହି କଥାବାର୍ତ୍ତା କରିପାରିବେ ନାହିଁ। ବାବା ହିଁ ପିଲାମାନଙ୍କ ସହିତ କଥା ହେଉଛନ୍ତି। କର୍ମେନ୍ଦ୍ରିୟ ବିନା ତ କଥାବାର୍ତ୍ତା ହୋଇପାରିବ ନାହିଁ। କହୁଛନ୍ତି, ମୁଁ ଏହି ଶରୀରର ଆଧାର ନେଇ ତୁମ ପିଲାମାନଙ୍କୁ ପାଠ ପଢ଼ାଉଛି। ତେଣୁ ତୁମ ଆତ୍ମାମାନଙ୍କର ଦୃଷ୍ଟି ମଧ୍ୟ ବାବାଙ୍କ ଆଡ଼କୁ ଚାଲିଯାଉଛି। ଏସବୁ ହେଉଛି ନୂଆ କଥା। ନିରାକାର ବାବା, ତାଙ୍କର ନାମ ହେଉଛି ଶିବ ବାବା। ତୁମ ଆତ୍ମାମାନଙ୍କର କେବଳ ଗୋଟିଏ ନାମ ଆତ୍ମା ହିଁ ଅଟେ। ଶରୀରର ନାମ ବଦଳି ଯାଉଛି। ମନୁଷ୍ୟମାନେ କହୁଛନ୍ତି ପରମାତ୍ମା ନାମ ରୂପରୁ ଅଲଗା ଅଟନ୍ତି। ନାମ ତ ଶିବ ବୋଲି କହୁଛନ୍ତି ନା, ଶିବଙ୍କର ପୂଜା ମଧ୍ୟ କରୁଛନ୍ତି। ଗୋଟିଏ ପ୍ରକାରର ବୁଝିଥାନ୍ତି, ଅନ୍ୟ ପ୍ରକାରରେ କରିଥାନ୍ତି। ଏବେ ତୁମେ ବାବାଙ୍କର ନାମ ରୂପ ଦେଶ କାଳକୁ ମଧ୍ୟ ବୁଝିଗଲଣି। ତୁମେ ଜାଣିଛ ନାମ ରୂପ ବିନା କୌଣସି ଜିନିଷର ଅସ୍ତିତ୍ୱ ରହିପାରିବ ନାହିଁ। ଏହା ମଧ୍ୟ ବୁଝିବା ନିମନ୍ତେ ବହୁତ ସୂକ୍ଷ୍ମ କଥା ଅଟେ। ବାବା ବୁଝାଉଛନ୍ତି, ଗାୟନ ମଧ୍ୟ ଅଛି ସେକେଣ୍ଡରେ ଜୀବନ ମୁକ୍ତି, ଅର୍ଥାତ୍ ମନୁଷ୍ୟ ନରରୁ ନାରାୟଣ ହୋଇପାରିବେ। ଯଦି ବାବା ସ୍ୱର୍ଗର ଈଶ୍ୱର ପିତା ଅଟନ୍ତି, ଆମେ ତାଙ୍କର ସନ୍ତାନ ହୋଇଛୁ, ତେବେ ଆମେ ମଧ୍ୟ ସ୍ୱର୍ଗର ମାଲିକ ନା। କିନ୍ତୁ ଏ କଥା ମଧ୍ୟ ସମସ୍ତେ ବୁଝିପାରୁନାହାନ୍ତି। ବାବା କହୁଛନ୍ତି ପିଲାମାନେ ନରରୁ ନାରାୟଣ ହେଉଛନ୍ତି। ନରରୁ ନାରାୟଣ ହେବା ଏହା ତ ତୁମର ଲକ୍ଷ୍ୟ ଅଟେ, ରାଜଯୋଗ ଅଟେ ନା। ଅନେକଙ୍କୁ ଚତୁର୍ଭୁଜର ସାକ୍ଷାତକାର ହୋଇଥାଏ। ଏଥିରୁ ପ୍ରମାଣିତ ହେଉଛି ଯେ ଆମେ ବିଷ୍ଣୁପୁରୀର ମାଲିକ ହେବୁ। ତୁମେ ମାନେ ଜାଣିଛ ସ୍ୱର୍ଗରେ ମଧ୍ୟ ଲକ୍ଷ୍ମୀ ନାରାୟଣଙ୍କ ସିଂହାସନ ପଛରେ ବିଷ୍ଣୁଙ୍କର ଚିତ୍ର ରଖିଥାନ୍ତି, ଅର୍ଥାତ୍ ବିଷ୍ଣୁପୁରୀରେ ଏହାଙ୍କର ରାଜ୍ୟ ଥାଏ। ଏ ଲକ୍ଷ୍ମୀ ନାରାୟଣ ବିଷ୍ଣୁପୁରୀର ମାଲିକ ଅଟନ୍ତି। ତାହା କୃଷ୍ଣପୁରୀ, ଏହା ହେଉଛି କଂସପୁରୀ। ଡ୍ରାମା ଅନୁସାରେ ଏହିପରି ନାମ ମଧ୍ୟ ରଖାଯାଇଛି। ବାବା ବୁଝାଉଛନ୍ତି, ମୋର ରୂପ ବହୁତ ସୂକ୍ଷ୍ମ ଅଟେ, କେହି ବି ବୁଝିପାରିବେ ନାହିଁ। କହୁଛନ୍ତି ଯେ ଆତ୍ମା ଏକ ତାରକା ଅଟେ। ପୁଣି ଲିଙ୍ଗ ରୂପ କହିଦେଉଛନ୍ତି। ନଚେତ ପୂଜା କିପରି ହେବ? ରୁଦ୍ର ୟଜ୍ଞ ରଚନା କଲେ ଆଙ୍ଗୁଠି ସଦୃଶ ଶାଳଗ୍ରାମ ତିଆରି କରିଥାନ୍ତି। ଅନ୍ୟପଟେ ତାଙ୍କୁ ଏକ ଅଜବ ତାରକା ବୋଲି କହୁଛନ୍ତି। ଆତ୍ମାକୁ ଦେଖିବାକୁ ବହୁତ ଚେଷ୍ଟା କରୁଛନ୍ତି, କିନ୍ତୁ କେହି ମଧ୍ୟ ଦେଖିପାରୁନାହାନ୍ତି। ରାମକୃଷ୍ଣ ଓ ବିବେକାନନ୍ଦଙ୍କର ପ୍ରସଙ୍ଗ ମଧ୍ୟ କହିଥାନ୍ତି ଯେ ବିବେକାନନ୍ଦ ଦେଖିଲେ ରାମକୃଷ୍ଣଙ୍କର ଆତ୍ମା ତାଙ୍କ ଶରୀରରୁ ବାହାରି ମୋ ଶରୀରରେ ପ୍ରବେଶ କଲା। ତାଙ୍କୁ କାହାର ସାକ୍ଷାତକାର ହୋଇଥିବ? ଆତ୍ମା ଏବଂ ପରମାତ୍ମାଙ୍କର ରୂପ ତ ଏକ ହିଁ ଅଟେ। ବିନ୍ଦୁ ଦେଖିଲେ କିଛି ହେଲେ ବୁଝିପାରିବେ ନାହିଁ। ଆତ୍ମାର ସାକ୍ଷାତକାର ତ କେହି ଚାହୁଁନାହାନ୍ତି, ଇଚ୍ଛା କରୁଛନ୍ତି ଯେ ପରମାତ୍ମାଙ୍କର ସାକ୍ଷାତକାର କରିବୁ। ସେ ବସିଥିଲେ ଯେ ଗୁରୁଙ୍କ ଦ୍ଵାରା ପରମାତ୍ମାଙ୍କର ସାକ୍ଷାତକାର ହେଉ, ବାସ୍ କହିଦେଲେ ଜ୍ୟୋତି ଥିଲା ତାହା ମୋ ଶରୀରରେ ପ୍ରବେଶ କରିଗଲା। ଏହି କଥାରେ ହିଁ ବହୁତ ଖୁସି ହୋଇଗଲେ, ବୁଝିଗଲେ ଯେ ଏହା ହିଁ ପରମାତ୍ମାଙ୍କର ରୂପ ଅଟେ। ଗୁରୁଙ୍କ ଠାରେ ଭଗବାନଙ୍କର ଭାବନା ରହିଥାଏ। ଭଗବାନଙ୍କର ସାକ୍ଷାତକାର କରିବା ପାଇଁ କିଛି ହେଲେ ବୁଝିପାରୁନାହାନ୍ତି, ଭଲା ଭକ୍ତି ମାର୍ଗରେ ବୁଝାଇବ କିଏ? ଏବେ ବାବା ବସି ବୁଝାଉଛନ୍ତି। ଯିଏ ଯେଉଁ ରୂପରେ ଯେପରି ଭାବନା ରଖିଥାନ୍ତି, ଯେଉଁ ଚେହେରାର ସ୍ମରଣ କରିଥାନ୍ତି, ସେହିପରି ସାକ୍ଷାତକାର ହୋଇଥାଏ। ଯେପରି ଗଣେଶଙ୍କର ବହୁତ ପୂଜା କରିଥାନ୍ତି, ତେଣୁ ତାଙ୍କର ଚୈତନ୍ୟ ରୂପର ସାକ୍ଷାତକାର ହୋଇଯାଏ। ନଚେତ ଭକ୍ତଙ୍କୁ ନିଶ୍ଚୟ କିପରି ହେବ? ତେଜମୟ ରୂପ ଦେଖି ଭାବନ୍ତି ଯେ ଆମେ ଭଗବାନଙ୍କର ସାକ୍ଷାତକାର କଲୁ, ସେଥିରେ ହିଁ ଖୁସି ହୋଇଯାନ୍ତି। ଏସବୁ ହେଉଛି ଭକ୍ତି ମାର୍ଗ, ଆରୋହଣ କଳା। ପ୍ରଥମ ଜନ୍ମ ବହୁତ ଶ୍ରେଷ୍ଠ ହୋଇଥାଏ, ପୁଣି କମ ହୋଇ ଅନ୍ତିମ ସମୟ ଆସିଯାଏ। କିନ୍ତୁ ଏହି କଥାକୁ କେବଳ ପିଲାମାନେ ହିଁ ବୁଝୁଛନ୍ତି। ଯାହାଙ୍କୁ କଳ୍ପ ପୂର୍ବରୁ ଜ୍ଞାନ ବୁଝାଇଥିଲେ ତାଙ୍କୁ ହିଁ ବୁଝାଉଛନ୍ତି। କଳ୍ପ ପୂର୍ବରୁ ଆସିଥିବା ଆତ୍ମାମାନେ ହିଁ ଆସିବେ, ବାକି ଅନ୍ୟମାନଙ୍କର ତ ଧର୍ମ ହିଁ ଅଲଗା। ବାବା ବୁଝାଉଛନ୍ତି, ପ୍ରତ୍ୟେକ ଚିତ୍ରରେ ଭଗବାନ ବାଚ ଲେଖିଦିଅ। ବହୁତ ଯୁକ୍ତିରେ ବୁଝାଇବାକୁ ହେବ। ଭଗବାନ ବାଚ ରହିଛି ନା, ଯାଦବ କୌରବ ଏବଂ ପାଣ୍ଡବ କଣ କରୁଛନ୍ତି ତାହାର ଏହି ଚିତ୍ର ଅଟେ। ସେମାନଙ୍କୁ ପଚାର, ତୁମେ କୁହ, ନିଜର ପିତାଙ୍କୁ ଜାଣିଛ? ଜାଣିନାହଁ ଅର୍ଥାତ୍ ଏହାର ବାବାଙ୍କ ସହିତ ପ୍ରୀତି ନାହିଁ ନା, ତେଣୁ ବିପରୀତ ବୁଦ୍ଧି ହେଲେ ବାବାଙ୍କ ସହିତ ପ୍ରୀତି ନାହିଁ, ତେବେ ଶ୍ରେଷ୍ଠ ପ୍ରାପ୍ତିରୁ ବଞ୍ଚିତ ହୋଇଯିବେ। ପ୍ରୀତି ବୁଦ୍ଧି ବିଜନ୍ତି ସତ୍ୟମେବ ଜୟତ, ଏହାର ଅର୍ଥ ମଧ୍ୟ ଠିକ ଅଛି। ଯଦି ବାବାଙ୍କର ସ୍ମୃତି ହିଁ ନାହିଁ, ତେ ବିଜୟୀ ହୋଇପାରିବ ନାହିଁ। ଏବେ ତୁମେମାନେ ସିଦ୍ଧି କରି କହୁଛ, ଗୀତା ଭଗବାନ ଶିବ ଶୁଣାଇଥିଲେ, ଏହି ବ୍ରହ୍ମାଙ୍କ ଦ୍ଵାରା ରାଜଯୁଗ ଶିଖାଇଥିଲେ। ଏମାନେ ତ ଗୀତାକୁ କୃଷ୍ଣ ଭଗବାନ ବାଚ ଭାବି ପ୍ରତିଜ୍ଞା କରୁଛନ୍ତି। ତାଙ୍କୁ ପଚାରିବା ଦରକାର, ଶ୍ରୀକୃଷ୍ଣଙ୍କୁ ହାଜିର ନାଜିର ଭାବିବା ଉଚିତ ନା ଭଗବାନଙ୍କୁ? କହିଥାନ୍ତି, ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ଭାବି ସତ୍ୟ କୁହ, କିନ୍ତୁ ଶ୍ରୀକୃଷ୍ଣଙ୍କ ନାମ ଲେଖିଦେଇଛନ୍ତି, ତେଣୁ ସବୁ ଗଡ଼ବଡ଼ ହୋଇଗଲା, ପ୍ରତିଜ୍ଞା ମଧ୍ୟ ମିଥ୍ୟା ହୋଇଗଲା ନା। ସେବାଧାରୀ ପିଲାମାନଙ୍କର ଗୁପ୍ତ ନିଶା ରହିଥାଏ, ଯଦି ନିଶାର ସହିତ ବୁଝାଇବେ ତେବେ ସଫଳତା ମିଳିବ। ତୁମର ଏହି ପାଠପଢା ବହୁତ ଗୁପ୍ତ, ଯିଏ ପଢାଉଛନ୍ତି ସେ ମଧ୍ୟ ଗୁପ୍ତ ଅଟନ୍ତି। ତୁମେମାନେ ଜାଣିଛ ଆମେ ନୂଆ ଦୁନିଆକୁ ଯାଇ ଏହିପରି ହେବୁ। ମହାଭାରତ ଲଢେଇ ପରେ ନୂଆ ଦୁନିଆର ସ୍ଥାପନା ହେବ। ପିଲାମାନଙ୍କୁ ଏବେ ଜ୍ଞାନ ମିଳୁଛି, ସେମାନେ ମଧ୍ୟ କ୍ରମାନୁସାରେ ଧାରଣ କରୁଛନ୍ତି, ଯୁଗରେ ମଧ୍ୟ କ୍ରମାନୁସାରେ ରହୁଛନ୍ତି। ନିଜର ଯାଞ୍ଚ ମଧ୍ୟ କରିବା ଦରକାର, ଆମେ କେତେ ଯୁଗଯୁକ୍ତ ହୋଇ ରହୁଛୁ। ବାବା କହୁଛନ୍ତି, ତୁମର ବର୍ତ୍ତମାନର ଏହି ପୁରୁଷାର୍ଥ ଭବିଷ୍ୟତ ଏକୋଇଶ ଜନ୍ମ ପାଇଁ ହୋଇଯିବ। ଏବେ ଫେଲ ହୋଇଗଲେ କଳ୍ପ କଳ୍ପାନ୍ତର ଫେଲ ହୋଇଯିବ, ଉଚ୍ଚ ପଦ ପାଇପାରିବ ନାହିଁ। ତେଣୁ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବା ଉଚିତ। ଏପରି ଅନେକ ସେଣ୍ଟରକୁ ଆସୁଛନ୍ତି ଯେଉଁମାନେ ବିକାରର ବଶୀଭୂତ ବି ହେଉଛନ୍ତି ଏବଂ ସେଣ୍ଟରକୁ ମଧ୍ୟ ଆସୁଛନ୍ତି। ଭାବୁଛନ୍ତି ଈଶ୍ୱର ତ ସବୁ ଦେଖୁଛନ୍ତି, ଜାଣୁଛନ୍ତି, ବାବାଙ୍କର କଣ ଦରକାର ଏସବୁ ବସି ଦେଖିବେ। ତୁମେମାନେ ମିଥ୍ୟା କହିବ, ବିକର୍ମ କରିବ, ତେବେ ନିଜର ହିଁ କ୍ଷତି କରିବ। ଏ କଥା ତ ତୁମେମାନେ ଜାଣିଛ, ମୁହଁ କଳା କଲେ ଉଚ୍ଚ ପଦ ପାଇପାରିବ ନାହିଁ। ତାହା ବାବା ଜାଣିଲେ ତେବେ ବି କଥା ଏକା ହେଲା ନା, ତାଙ୍କର ଜାଣିବାର କଣ ଆବଶ୍ୟକ ଅଛି? ନିଜେ ବୁଝିବା ଦରକାର ଯେ ମୁଁ ଏପରି କର୍ମ କଲେ ମୋର ଦୁର୍ଗତି ହେବ। ବାବା କଣ ବତାଇବେ? ହଁ, ଡ୍ରାମାରେ ଅଛି ତ କହୁଛନ୍ତି ମଧ୍ୟ। ବାବାଙ୍କୁ ଲୁଚାଇବା ଅର୍ଥାତ୍ ନିଜର ସତ୍ୟାନାଶ କରିବା, ପବିତ୍ର ହେବା ପାଇଁ ବାବାଙ୍କୁ ୟାଦ କରିବାକୁ ପଡିବ। ତୁମର ଏହି ଚିନ୍ତା କରିବା ଉଚିତ ଯେ ଆମେ ଭଲ ଭାବରେ ପାଠ ପଢି ଉଚ୍ଚ ପଦ ପାଇବୁ। କେହି ମରନ୍ତୁ ଅଥବା ବଞ୍ଚନ୍ତୁ ତାଙ୍କ ଚିନ୍ତା କର ନାହିଁ। ଚିନ୍ତା ରଖିବାକୁ ହେବ ଯେ ବାବାଙ୍କ ଠାରୁ ପୁରା ବର୍ଷା କିପରି ନେବୁ। ଅନ୍ୟମାନଙ୍କୁ ମଧ୍ୟ ସଂକ୍ଷେପରେ ବାବାଙ୍କ ଜ୍ଞାନ ସମ୍ବନ୍ଧରେ ବୁଝାଇବାକୁ ପଡିବ। ଆଚ୍ଛା, ମିଠା ମିଠା ଶିକିଲ ଧେ ସନ୍ତାନ ମାନଙ୍କ ପ୍ରତି, ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ଭରା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଶୁଭ ପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ଗୁପ୍ତ ନିଶାରେ ରହି ସେବା କରିବାକୁ ହେବ। ଏଭଳି କୌଣସି କର୍ମ କରିବା ଉଚିତ ନୁହେଁ ଯେଉଁ କର୍ମ ମନକୁ ଖାଉଥିବ। ନିଜକୁ ଯାଞ୍ଚ କରିବାକୁ ହେବ ଯେ ମୁଁ କେତେ ସମୟ ବାବାଙ୍କ ସ୍ମୃତିରେ ରହୁଛି। ଦୁଇ ନମ୍ବର, ସର୍ବଦା ଏହି ଚିନ୍ତା ରହୁ ଯେ ମୋତେ ଭଲ ଭାବରେ ପାଠ ପଢି ଉଚ୍ଚ ପଦ ପାଇବାକୁ ହେବ। କୌଣସି ବିକର୍ମ କରି ମିଛ କହି ନିଜର କ୍ଷତି କରିବାର ନାହିଁ। ଆଜିର ମିଠା ବରଦାନ ଆମ ସନ୍ତାନ ମାନଙ୍କ ପ୍ରତି ମନ ମନା ଭବର ମହାମନ୍ତ୍ର ଦ୍ଵାରା ସର୍ବ ଦୁଃଖ ଅଶାନ୍ତି ଠାରୁ ଉର୍ଦ୍ଧ୍ୱରେ ରହୁଥିବା ସଦା ସୁଖ ସ୍ୱରୂପ ଭବ। ଯେତେବେଳେ ବି କୌଣସି ପ୍ରକାରର ଦୁଃଖ ଆସୁଛି ସେତେବେଳେ ମନ୍ତ୍ରକୁ ମନେ ପକାଅ, ତେବେ ଦୁଃଖ ଦୂର ହୋଇଯିବ। ସ୍ୱପ୍ନ ମାତ୍ରରେ ମଧ୍ୟ ଟିକିଏ ବି ଦୁଃଖର ଅନୁଭବ ନ ହେଉ। ଶରୀର ରୋଗୀ ହୋଇଯାଉ, ଆର୍ଥିକ ଅବସ୍ଥା ହଲଚଲ ହୋଇଯାଉ ବା କିଛି ବି ହୋଇଯାଉ, କିନ୍ତୁ ଦୁଃଖର ଢେଉ ତୁମ ଭିତରକୁ ଆସିବା ଉଚିତ ନୁହେଁ। ଯେପରି ସାଗରରେ ଲହଡ଼ି ଆସୁଛି ଏବଂ ଚାଲିଯାଉଛି, କିନ୍ତୁ ଯେଉଁମାନଙ୍କୁ ସେହି ଲହଡ଼ି ସହିତ ଖେଳିବା ଜଣା ଅଛି ସେମାନେ ସେଥିରୁ ସୁଖର ଅନୁଭବ କରିଥାନ୍ତି। ଲହଡ଼ି କୁ ଡେଇଁ ଡେଇଁ ଏଭଳି ଅତିକ୍ରମ କରିଯାଆନ୍ତି ଯେପରି ଖେଳ ଖେଳୁଛନ୍ତି। ତେଣୁ ସାଗରଙ୍କର ପିଲାମାନେ ସୁଖ ସ୍ୱରୂପ ଅଟ, ଦୁଃଖର ଲହଡ଼ି ମଧ୍ୟ ନ ଆସୁ। ସ୍ଲୋଗାନ ପ୍ରତ୍ୟେକ ସଂକଳ୍ପରେ ଦୃଢ଼ତାର ବିଶେଷତାକୁ ବାସ୍ତବିକ ରୂପରେ କାର୍ଯ୍ୟରେ ଲଗାଅ, ତେବେ ପ୍ରତ୍ୟକ୍ଷତା ହୋଇଯିବ। ଓମ୍ ଶାନ୍ତି।